ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଜାତୀୟ ରକ୍ତଶିକୁଳି ନିରାକରଣ ମିଶନ ଅଧୀନରେ ଜୁଲାଇ ମାସ ସୁଦ୍ଧା 6 କୋଟିରୁ ଅଧିକ ଲୋକଙ୍କର କରାଯାଇଛି ସ୍ୱାସ୍ଥ୍ୟ ପରୀକ୍ଷା। ସରକାରୀ ନିଯୁକ୍ତି ଆବେଦନ ପତ୍ରରେ ତୃତୀୟ ଲିଙ୍ଗିଙ୍କ ପାଇଁ ସ୍ୱତନ୍ତ୍ର ବର୍ଗ ଉଲ୍ଲେଖ କରିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଦିଆଗଲା ପୁନଃ ନିର୍ଦ୍ଦେଶ। ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମକୁ ଅଧିକ ମହିଳା ବ୍ୟବହାର କରୁଛନ୍ତି, ପରିସଂଖ୍ୟାନ ତଥ୍ୟରୁ ମିଳିଲା ସୂଚନା। ଏବଂ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଜାତୀୟ ରକ୍ତଶିକୁଳି ନିରାକରଣ ମିଶନ ଅଧୀନରେ ଗତମାସ ଶେଷ ସୁଦ୍ଧା 6 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇସାରିଛି। ପ୍ରଭାବିତ 17 ରାଜ୍ୟର 300ରୁ ଅଧିକ ଜିଲ୍ଲାରେ ଏହି ମିଶନ ଅଧୀନରେ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 2,18,000 ସିକିଲ୍ ସେଲ୍ ରୋଗ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହି ମିଶନ ଅଧୀନରେ ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲା। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟନୀତି 2017 ଆଧାରରେ ଏହି ମିଶନ ସମ୍ପର୍କରେ ଗତ 2023 ବଜେଟ୍ରେ ଘୋଷଣା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ସୁଦ୍ଧା 40 ବର୍ଷରୁ କମ୍ ଆୟୁବର୍ଗର 7 କୋଟି ଯୁବକ ଯୁବତୀଙ୍କୁ ମିଶନ ମୋଡ୍ରେ ଏହି ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ଲକ୍ଷ୍ୟ ରଖାଯାଇଛି। 2047 ସୁଦ୍ଧା ସିକିଲ୍ ସେଲ୍ ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଏହି ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଜାତୀୟ ରାଜପଥଗୁଡ଼ିକରେ ଅଣବ୍ୟବସାୟିକ ଯାନ କିମ୍ବା ବ୍ୟକ୍ତିଗତ ଯାନ ପାଇଁ 3,000 ଟଙ୍କାରେ ଫାସ୍ଟାଗ୍ ବାର୍ଷିକ ପାସ୍ ଗତ 15 ସ୍ୱାଧୀନତା ଦିବସରୁ ପ୍ରଚଳନ ହୋଇଛି। ଜାତୀୟ ରାଜପଥ ଓ ଜାତୀୟ ଏକ୍ସପ୍ରେସ୍ ୱେ ଟୋଲ୍ ପ୍ଲାଜାରେ ଏହାର ବ୍ୟବହାର ଆରମ୍ଭ ହୋଇଛି। ବାର୍ଷିକ ପାସ୍ ଦ୍ୱାରା କ୍ରୟ ତାରିଖଠାରୁ 1 ବର୍ଷ କିମ୍ବା 200 ଥର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରିହେବ। ତେବେ ଯେଉଁମାନଙ୍କର ଗାଡ଼ିରେ ବର୍ତ୍ତମାନ ଫାସ୍ଟ୍ୟାଗ୍ ବ୍ୟବସ୍ଥା ରହିଛି, ସେମାନେ ବାର୍ଷିକ ପାସ୍ ନ କରି ପ୍ରଚଳିତ ନିୟମ ଅନୁସାରେ ଟୋଲ୍ ପ୍ଲାଜା ଦେଇ ଯାତାୟାତ କରିପାରିବେ। ପାସ୍ ମାଧ୍ୟମରେ ଗୋଟିଏ ଟୋଲ୍ ଗେଟ୍ ଅତିକ୍ରମ କରିବା ପାଇଁ 15 ଟଙ୍କା ଲାଗିବ। ଜାତୀୟ ରାଜପଥଗୁଡ଼ିକରେ ଥିବା ଟୋଲ୍ ଗେଟ୍ରେ ଭିଡ଼ ହ୍ରାସକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଗତ ଜୁନ୍ 18 କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପାସ୍ ବ୍ୟବସ୍ଥାର ଘୋଷଣା କରିଥିଲେ। ଟୋଲ୍ ଗେଟ୍ ଦେଇ 200 ଥର ଅତିକ୍ରମ କଲେ ଗାଡ଼ି ମାଲିକଙ୍କୁ ପ୍ରାୟ 10,000 ଟଙ୍କା ଦେବାକୁ ପଡ଼ିଥାଏ। ସରକାରଙ୍କ ନୂଆ ବ୍ୟବସ୍ଥା ଅନୁସାରେ ଜଣେ ଗାଡ଼ି ମାଲିକ ବାର୍ଷିକ 7,000 ଟଙ୍କା ସଞ୍ଚୟ କରିପାରିବେ ଏବଂ ହାରାହାରି ପ୍ରତିଥର ଟୋଲ୍ ଗେଟ୍ ଦେଇ ଅତିକ୍ରମ କରିବାବେଳେ ପ୍ରାୟ 35 ଟଙ୍କା ସଞ୍ଚୟ ହୋଇପାରିବ। ଅଧିକ ସୂଚନା ରାଜମାର୍ଗ ଯାତ୍ରା .nhai.gov.in ୱେବ୍ସାଇଟ୍ରେ ଉପଲବ୍ଧ। ସରକାରୀ ନିଯୁକ୍ତି ଆବେଦନ ପତ୍ରରେ ତୃତୀୟ ଲିଙ୍ଗିଙ୍କ ପାଇଁ ସ୍ୱତନ୍ତ୍ର ବର୍ଗ ଉଲ୍ଲେଖ ରହିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପୁଣିଥରେ ସମସ୍ତ ବିଭାଗକୁ ପତ୍ର ଲେଖାଯାଇଛି। ତୃତୀୟ ଲିଙ୍ଗିଙ୍କ ପ୍ରତି ରହିଥିବା ବାଛବିଚାରକୁ ଦୂର କରିବା ପାଇଁ ତୃତୀୟ ଲିଙ୍ଗି ସୁରକ୍ଷା ଆଇନ 2019 ସରକାର ପ୍ରଣୟନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିଯୁକ୍ତି ପରୀକ୍ଷା ନିୟମରେ ପରିବର୍ତ୍ତନ କରି ତୃତୀୟ ଲିଙ୍ଗିଙ୍କୁ ଏକ ସ୍ୱତନ୍ତ୍ର ବର୍ଗ ଭାବେ ସାମିଲ କରିବା ନିମନ୍ତେ ଗତ ମାର୍ଚ୍ଚ ମାସରେ ସବୁ ବିଭାଗକୁ କୁହାଯାଇଥିଲା। ଜାରି କରାଯାଇଥିବା ପତ୍ରରେ କୁହାଯାଇଛି ଯେ ଅନ୍ଲାଇନ୍ କିମ୍ବା ସିଧାସଳଖ ଆବେଦନ ପତ୍ରରେ ତୃତୀୟ ଲିଙ୍ଗିଙ୍କ ପାଇଁ ଏକ ସ୍ତମ୍ଭ ବାକ୍ସ ଉପଲବ୍ଧ ରହିବ। ସହରାଞ୍ଚଳ ଶାସନ ଓ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜନସେବା ଅଧିକାର ଆର୍ଟିପିଏସ୍ ଆଇନ ଉପରେ ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ଏଥିରେ ଅଧ୍ୟକ୍ଷତା କରି ଜନସେବା ଅଧିକାର ଆଇନ କେବଳ ସେବା ପ୍ରଦାନର ଏକ ଉପକରଣ ନୁହେଁ, ଏହା ଶାସନକୁ ପୁନଃ ପରିଭାଷିତ କରିବା ପାଇଁ ଏକ ପ୍ରତିବଦ୍ଧତା ବୋଲି କହିଛନ୍ତି। ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ଦକ୍ଷତା ଏବଂ ସ୍ୱଚ୍ଛତାକୁ ଅନ୍ତର୍ଭୁକ୍ତ କରି ଏଭଳି ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ନାଗରିକମାନେ ଶାସନକୁ ଏକ ଅଧିକାର ଭାବରେ ଅନୁଭବ କରିପାରିବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ବିଡିଆର୍ ଉପାଧ୍ୟକ୍ଷ ଡକ୍ଟର ଏନ୍ ତିରୁମାଲା ନାୟକ, ପୌର ପରିଷଦ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ, ସିୱାଇଏସ୍ଡିର ସହପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହାକାଶଚାରୀ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆଜି ଆମେରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ତାଙ୍କୁ ଆଜି ସକାଳେ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା। ପ୍ରଥମ ଭାରତୀୟ ଭାବେ ଆକ୍ସିୟମ୍ 4 ମିଶନରେ ମହାକାଶଚାରୀ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସଫଳ ଯାତ୍ରା କରି ଗତମାସ 15 ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରେ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ ସକାଶେ ଶୁଭାଂଶୁ ଆମେରିକାରେ ରହିଥିଲେ। ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଶା ଯାତ୍ରୀ ଗମନାଗମନ ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ମହିଳା ଦିନକୁ ଦିନ ଭରସା କରୁଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଓଡ଼ିଶା ଯାତ୍ରୀ ଆପ୍ ପ୍ଲାଟଫର୍ମରୁ ମିଳିଥିବା ସୂଚନା ଅନୁଯାୟୀ 57.44% ଅଧିକ ମହିଳା ଏହାର ବ୍ୟବହାର କରୁଛନ୍ତି। 2024 ଅକ୍ଟୋବରରୁ 2025 ଜୁଲାଇ ଅର୍ଥାତ୍ ଗତ 10 ମାସ ମଧ୍ୟରେ ଓଡ଼ିଶା ଯାତ୍ରୀ ବ୍ୟବସ୍ଥା ବ୍ୟବହାର କରିଥିବା ମୋଟ 2,57,000 ଯାତ୍ରୀଙ୍କ ମଧ୍ୟରୁ 1,48,000 ଅଧିକ ମହିଳା ରହିଛନ୍ତି। 2024 ଅକ୍ଟୋବର ମାସରେ ଓଡ଼ିଶା ଯାତ୍ରୀ ଆପ୍ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025 ଜାନୁଆରୀ ମାସରେ ଓଡ଼ିଶା ଯାତ୍ରୀ ଆପ୍ର ଶୁଭାରମ୍ଭ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରୀ ମାସରେ 61.63% ଏବଂ ଜୁଲାଇରେ 55.33% ମହିଳା ଏହାର ବ୍ୟବହାର କରିଥିଲେ, ଯାହା ପୁରୁଷ ଯାତ୍ରୀଙ୍କଠାରୁ ଅଧିକ। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ପ୍ରବର୍ତ୍ତନ ଓ ପରିବହନ କର୍ତ୍ତୃପକ୍ଷଙ୍କ ସହିତ ଓଡ଼ିଶା ଯାତ୍ରୀ ଆପ୍ର ସମନ୍ୱୟ ମହିଳା ଓ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ଏକ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ଯାତାୟତ ଅଭିଜ୍ଞତା ସୃଷ୍ଟି କରିଛି। ଓଡ଼ିଶା ଯାତ୍ରୀ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ମିଳିତ ଭାବେ 30,000ରୁ ଉର୍ଦ୍ଧ ତୀର୍ଥଯାତ୍ରୀଙ୍କୁ ମାଗଣା ଯାତ୍ରା ପ୍ରଦାନ କରିଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନ ବନ୍ଦରରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାକୁ ରାଜଧାନୀ ସହ ନିକଟତର କରିବ ଏବଂ ଶିଳ୍ପ ଅଭିବୃଦ୍ଧି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। 76 ସିଟ୍ ବିଶିଷ୍ଟ ଏହି ବିମାନ ଯୋଜନାରେ ଚଳାଚଳ ଆରମ୍ଭ କରିଛି। ବିମାନଟି ବର୍ତ୍ତମାନ ସପ୍ତାହର 5 ଦିନ ଯାତ୍ରା କରିବ। ଖୁବ୍ ଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ପରିଣତ କରାଯିବ ବୋଲି ଜଣାପଡ଼ିଛି। ଆକାଂକ୍ଷା ଅଭିଯାନ ଅଧୀନରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ନୂଆଦିଲ୍ଲୀସ୍ଥିତ ଭିଜନ ଆଇଏଏସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବ। ପ୍ରତ୍ୟେକ ବର୍ଷ 60 ଜଣ ଛାତ୍ରଛାତ୍ରୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯାଇ ଆଇଏଏସ୍ ପରୀକ୍ଷା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ 22 ତାରିଖରୁ ଅନ୍ଲାଇନ୍ ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆସନ୍ତା ସେପ୍ଟେମ୍ବର 21 ତାରିଖରେ ଚୟନ ପରୀକ୍ଷା ଅନୁଷ୍ଠିତ ହେବା ପରେ ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଭବାନୀପାଟଣାଠାରେ ପ୍ରଶିକ୍ଷଣ ଆରମ୍ଭ ହେବ। ବ୍ରିଟିଶ ଶାସନ ବିରୋଧରେ ପ୍ରତିବାଦ କରି 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କର ବା ମର ଡାକରା ଦିଆଯାଇଥିଲା। ସେହି ସମୟରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୁଖରି ଥାନା ପୋଡ଼ି ହୋଇଥିବାରୁ ତାହାକୁ ସ୍କରଣ କରାଯାଇ ଆଜି ସ୍ମାରକୀ ଦିବସ ପାଳନ କରାଯାଉଛି। 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୁଖରି ବ୍ଲକର କହରାପୋଖରୀଠାରେ ଜିଲ୍ଲା ପ୍ରଶାସନ, ଜନପ୍ରତିନିଧି, ପୁଲିସ୍, ଛାତ୍ରଛାତ୍ରୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍କୃତିଚାରଣ କରିଛନ୍ତି। ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସବୁ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ପରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କରାଯିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର 2 ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ଉପସ୍ଥିତିରେ ଗଣତି ମଣତି ହେବ ବୋଲି ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଗଣିତଜ୍ଞ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ଗୋକୁଳାନନ୍ଦ ଜଣେ ଉତ୍କର୍ଷ ବିଦ୍ୱାନ ଭାବରେ ଶିକ୍ଷାଦାନ ଓ ଗବେଷଣା ପ୍ରତି ବିଶେଷ ଆଗ୍ରହ ରଖୁଥିଲେ। ଆଧ୍ୟାତ୍ମିକତା ଓ ଲୋକପ୍ରିୟ ବିଜ୍ଞାନ ଉପରେ ମଧ୍ୟ ସେ ଲେଖଳି ଚାଳନା କରିଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଚଳିତ ଶିକ୍ଷାବର୍ଷରେ ସାରା ରାଜ୍ୟରେ ଆସ ସ୍କୁଲ ଯିବା ଅଭିଯାନ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ବିଦ୍ୟାଳୟ ଯାଇନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଏବଂ ପିଲାମାନେ ପାଠପଢ଼ା ନ ଛାଡ଼ିବା ପାଇଁ ଆବଶ୍ୟକ ପ୍ରତିକାତ୍ମକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ପାଣିପାଗ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘର୍ଷ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଜାତୀୟ ରକ୍ତଶିକୁଳି ନିରାକରଣ ମିଶନ ଅଧୀନରେ ଜୁଲାଇ ମାସ ସୁଦ୍ଧା 6 କୋଟିରୁ ଅଧିକ ଲୋକଙ୍କର କରାଯାଇଛି ସ୍ୱାସ୍ଥ୍ୟ ପରୀକ୍ଷା। ସରକାରୀ ନିଯୁକ୍ତି ଆବେଦନ ପତ୍ରରେ ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ବର୍ଗ ଉଲ୍ଲେଖ କରିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଦିଆଗଲା ପୁନଃ ନିର୍ଦ୍ଦେଶ। ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମକୁ ଅଧିକ ମହିଳା ବ୍ୟବହାର କରୁଛନ୍ତି, ପରିସଂଖ୍ୟାନ ତଥ୍ୟରୁ ମିଳିଲା ସୂଚନା। ଏବଂ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।